ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ।
ପ୍ରିୟ ବନ୍ଧୁ, ଆମର ପଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ପ୍ରଭୁ ଯୀଶୁଙ୍କ ବିଷୟରେ ଆପଣ ଯେ ବିଶେଷ ଆଗ୍ରହୀ ତାହା ଜାଣି ଆମେ ବିଶେଷ ଆନନ୍ଦିତ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ଆପଣଙ୍କର ଯଦି କୌଣସି ପ୍ରକାର ପ୍ରଶ୍ନ ଥାଏ ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କୁ ତାହା ପତ୍ର ମାଧ୍ୟମରେ ଜଣାଇପାରିବୁ। ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧ ରହିଅଛି କିମ୍ବା ସାକ୍ଷ୍ୟ ରହିଅଛି ତାହେଲେ ତାହା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କ ପରି ଅଯୋଗ୍ୟମାନଙ୍କୁ ଆଉ ଏକ ଦିନ ଦେଖିବା ପାଇଁ ସୁଯୋଗ ଦେଲ। କେବଳ ସେତିକି ନୁହେଁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ ଆଳାପ କରିବା ପାଇଁ ଯାଉଅଛ, ଆଉ ସେଥିନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ଏକ ସରଳ ହୃଦୟ ଦାନ କର, ଆମମାନଙ୍କୁ ଏକ ଧୀରସ୍ଥିର ଚିତ୍ତ ଦାନ କର। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥିନିମନ୍ତେ ପ୍ରଭୁ ଆମମାନଙ୍କୁ ତୁମେ ସୁସ୍ଥିର ମତି ପ୍ରଦାନ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ସୁସ୍ଥତା ଦିଅ, ଯେଉଁମାନେ ସମସ୍ୟାରେ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ସମାଧାନ କର, ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି ତହିଁରେ ସଫଳତା ଲାଭ କରିବା ନିମନ୍ତେ ତୁମେ ସେମାନଙ୍କୁ ଆଶୀର୍ବାଦ କର। ତୁମର ଶାନ୍ତି ତୁମର ଆନନ୍ଦ ଦେଇ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।
ଆଜି ଆମେ ଆଇବ ପୁସ୍ତକର 4 ଓ 5 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବ ଦୁଇଟିର ମୁଖ୍ୟ ପ୍ରସଙ୍ଗ ହେଉଛି ଇଲିଫସ୍ଙ୍କର ପ୍ରଥମ ଆଲୋଚନା ଓ ଅନୁଭୂତିର ଶବ୍ଦ। ଆଇବଙ୍କର ତିନୋଟି ଯାକ ମିତ୍ର 7 ଦିନ ଧରି ତାହାଙ୍କ ସହିତ ବସି ଆସୁଅଛନ୍ତି ତାହାଙ୍କୁ ସାନ୍ତ୍ୱନା ଦେବା ପାଇଁ। ମାତ୍ର ସେମାନେ ସାନ୍ତ୍ୱନା ଦେବା ପରିବର୍ତ୍ତେ ଆଇବଙ୍କର ଏ ପ୍ରକାର ଦୟନୀୟ ପରିସ୍ଥିତିକୁ ଦେଖି ନିଜ ନିଜର ମସ୍ତକ ହଲାଇ ଆଇବଙ୍କ ପ୍ରତି ଭ୍ରାନ୍ତ ଚିନ୍ତାଧାରା ପୋଷଣ କରି ତାହାଙ୍କୁ ଦୋଷାରୋପ କରିବାକୁ ଚାହୁଁଛନ୍ତି। ସେମାନଙ୍କ ମତରେ ଆଇବ ବୋଧହୁଏ ପାପ କରିଥିବା ହେତୁ ତାହାଙ୍କ ପ୍ରତି ଏହିପରି ଘଟୁଅଛି ବୋଲି ଭାବି ସେମାନେ ଆଇବଙ୍କ ସମ୍ପର୍କରେ ଭ୍ରାନ୍ତ ମତାମତ ପ୍ରଦାନ କରନ୍ତି, ଯାହା ଜଣାଯାଏ ଆଇବ ସେହି ସମସ୍ତ କ୍ଲେଶକୁ ସହ୍ୟ କରିନେଇଥିଲେ। ମାତ୍ର ସେ ତାହାଙ୍କର ମିତ୍ରମାନଙ୍କର ଓ ତାହାଙ୍କ ପ୍ରତି ଏ ପ୍ରକାର ମନୋଭାବକୁ ସହ୍ୟ କରିପାରିନଥିଲେ। ତେଣୁକରି ସେ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲେ ଓ ନିଜ ଜୀବନକୁ ମୂଲ୍ୟହୀନ ବୋଲି ବିଚାର କଲେ। ମାତ୍ର ଆଇବଙ୍କର ଏ ପ୍ରକାର ନିଜକୁ ନିଜେ ଶାପ ଦେବା ଏକ ମୂଲ୍ୟହୀନ ନୈରାଶ୍ୟବାଦ ଥିଲା। ଏହା ତାହାଙ୍କର ସମସ୍ୟାର କୌଣସି ସମାଧାନ ନିମନ୍ତେ ଉତ୍ତର ଦେଇପାରିନଥିଲା। କିନ୍ତୁ ଆଇବ ଓ ତାହାଙ୍କ ମିତ୍ରମାନଙ୍କ ମଧ୍ୟରେ ଯେଉଁ କଥୋପକଥନ ଆରମ୍ଭ ହୋଇଥିଲା ଏହା ପ୍ରକୃତରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଥିଲା। ଏହି ମିତ୍ରମାନେ ପ୍ରକୃତରେ ଆଇବଙ୍କ ଉପରେ ସିଧାସଳଖ ଆକ୍ଷେପମୂଳକ ମନ୍ତବ୍ୟ ଦେବାକୁ ଯାଉଥିଲେ ଓ ସେ ମଧ୍ୟ ଏହାର ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ଥିଲେ। ଆଇବ ଏକ ଅଭିଯୋଗର ମନୋଭାବ ପୋଷଣ କରିନେଇଥିଲେ। ସେ ଅତି ଗଭୀର ତଥା ମୂଲ୍ୟହୀନ ନୈରାଶ୍ୟବାଦ ବ୍ୟକ୍ତ କରିଥିଲେ, ଯାହାକି ଜଣେ ସାଧାରଣ ମନୁଷ୍ୟ ପକ୍ଷରେ ଘଟିବା ସ୍ୱାଭାବିକ। ଶୈତାନ ତାହାଙ୍କୁ ପ୍ରତ୍ୟେକ ବିଷୟରେ ଆଘାତ କରିଅଛି। ସେ ତାଙ୍କର ସମସ୍ତ କିଛି ନେଇଯାଇଅଛି। ତାଙ୍କର ଆଉ କିଛି ନାହିଁ ଯାହା ଉପରେ ସେ ଭରସା କରିପାରିବେ, କି ଏପରି ସ୍ଥାନ ନାହିଁ ଯେଉଁଠାକୁ କି ସେ ଫେରିଯାଇପାରିବେ। ଏପରିକି ଈଶ୍ୱର ଏହିପରି ପରିସ୍ଥିତିରେ ତାହାଙ୍କଠାରୁ ଦୂରେଇ ଯିବା ପରି ଜଣାଯାଏ। ତେଣୁ ଏହିପରି ଏକ ଘଡ଼ିଛନ୍ତି ମୁହୂର୍ତ୍ତରେ ସେ ତାହାଙ୍କର ମିତ୍ରମାନଙ୍କର ମନୋଭାବକୁ ଜାଣି ସେମାନଙ୍କ ସହିତ ଏହିପରି କଥୋପକଥନ କରନ୍ତି, ଯାହାକି ଆମେ ଏହି ଚାରି ପର୍ବଠାରୁ 37 ପର୍ବ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ଇଲ୍ଫସ୍ ହେଉଛନ୍ତି ପ୍ରଥମ ମିତ୍ର ଯାହାଙ୍କ ସହିତ ଆଇବଙ୍କର କଥୋପକଥନ ଆରମ୍ଭ ହୁଏ। ସେ ଜଣେ ଅତି ଚମତ୍କାର ବ୍ୟକ୍ତି ଥିଲେ ଓ ସେ ଏକ ଅଦ୍ଭୁତ ତଥା ରହସ୍ୟଜନକ ଅନୁଭୂତିକୁ ପ୍ରକାଶ କରନ୍ତି। ସେ ଯାହା କହିବାକୁ ଚାହାନ୍ତି ତହିଁର ମୂଳ ଚାବିକାଠି ଆମେ ଆଠ ପଦରେ ଲକ୍ଷ୍ୟ କରିବାକୁ ପାରୁ। ସେ କହନ୍ତି, ମୋହର ଦେଖିଲା ପ୍ରମାଣେ, ଅର୍ଥାତ୍ ସେ ଯାହା କିଛି କହିବାକୁ ଚାହାନ୍ତି ତାହା ସବୁ ତାଙ୍କର ଅନୁଭୂତିର କଥା। ସେ ସେହି ସମସ୍ତ କିଛି ଚକ୍ଷୁରେ ଦେଖି ଅନୁଭୂତି ଲାଭ କରିଅଛନ୍ତି ଓ ସେ ହେଉଛନ୍ତି ଅନୁଭୂତିର ଶବ୍ଦ। ତାଙ୍କର ଅତି ଚମତ୍କାର ଦର୍ଶନ ରହିଅଛି ଓ ଅନେକ ଗୁପ୍ତ ବିଷୟ ସବୁ ଶୁଣିଅଛନ୍ତି, ଯାହାକି ଅନ୍ୟ କେହି କେବେ ଶୁଣିନାହିଁ। ଦେଖନ୍ତୁ, ଆଇବ ଚାରିପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି। ଏଥିରେ ତୈମନୀୟ ଇଲ୍ଫସ୍ ଉତ୍ତର କରି କହିଲା, କେହି ତୁମ ସଙ୍ଗେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ତୁମେ କ'ଣ ଦୁଃଖିତ ହେବ? ମାତ୍ର କଥା କହିବାରୁ କିଏ ଆପଣଙ୍କୁ କ୍ଷାନ୍ତ କରିପାରେ? ଇଲ୍ଫସ୍ ଅତି ଚତୁରତାର ସହିତ କଥା କହନ୍ତି, ମାତ୍ର ସେ କ'ଣ କହିବାକୁ ଯାଉଅଛନ୍ତି ତାହା ଜଣାପଡ଼ିଯାଏ। ଏହା ଏକ ମିଥ୍ୟା ଭଦ୍ରାମୀ ପରି ଜଣାଯାଏ। ସେ ଆଇବଙ୍କୁ କହନ୍ତି, ମୁଁ ଯଦି କିଛି କହେ ତାହେଲେ ତୁମେ କ'ଣ ତାହା ମନରେ ଧରିବ କି? ଏହାପରେ ସେ ତହିଁରେ ଆଉ କିଛି ଯୋଗ କରି କହନ୍ତି, କିନ୍ତୁ ତୁମ୍ଭେ ମୋର କଥା ମନରେ ଧର ବା ନ ଧର, ମୁଁ ତୁମକୁ କହିବା କଥା କହିବି। ଆଉ ସେ ଏହିପରି କହନ୍ତି, ତିନି ପଦରୁ ପାଞ୍ଚ ପଦ ମଧ୍ୟରେ ଲେଖା ଅଛି, ଦେଖ, ତୁମେ ଅନେକଙ୍କୁ ଶିକ୍ଷା ଦେଇଅଛ ଓ ତୁମେ ଦୁର୍ବଳ ହସ୍ତ ସବଳ କରିଅଛ। ତୁମ୍ଭର ବାକ୍ୟ ପତନୋଦ୍ୟତ ଲୋକକୁ ଧରି ରଖିଅଛି ଓ ତୁମ୍ଭେ ଦୁର୍ବଳ ଆଣ୍ଠୁକୁ ଦୃଢ଼ କରିଅଛ, ମାତ୍ର ଏବେ ତାହା ତୁମ୍ଭ ପ୍ରତି ଘଟିଅଛି। ଆଉ ତୁମେ କ୍ଲାନ୍ତ ହେଉଅଛ, ତାହା ତୁମକୁ ସ୍ପର୍ଶ କରୁଅଛି, ଆଉ ତୁମେ ବ୍ୟାକୁଳ ହେଉଅଛ। କଟା ଘାରେ ଚୂନ ଦେବା ଯେପରି, ଇଲ୍ଫସ୍ର କଥା ଆଇବଙ୍କ ପ୍ରତି ଠିକ୍ ସେହିପରି। ସେ ଆଇବଙ୍କୁ କହନ୍ତି, ବିଗତ ଦିନମାନଙ୍କରେ ଯେତେବେଳେ ତୁମେ ସୁଖ ସମ୍ଭୋଗରେ ଓ ବିଳାସିତାରେ କାଳକ୍ଷେପଣ କରୁଥିଲ ଓ ସୁସ୍ଥ ସବଳତା ମଧ୍ୟରେ ଗତି କରୁଥିଲ, ସେତେବେଳେ ତୁମେ ପ୍ରତ୍ୟେକଙ୍କ ନିମନ୍ତେ ଶକ୍ତି ଓ ସାନ୍ତ୍ୱନାର ଦୁର୍ଗ ରୂପେ ଛିଡ଼ା ହୋଇଥିଲ। ତୁମେ ଅନ୍ୟମାନଙ୍କୁ ସେମାନଙ୍କର ଦୁର୍ଦ୍ଦଶାରେ ସାନ୍ତ୍ୱନା ତଥା ଉପଦେଶ ଦେଉଥିଲ। ଯେଉଁମାନେ ସମସ୍ୟା ମଧ୍ୟରେ ଥିଲେ ସେମାନଙ୍କୁ କିପରି ସାହାଯ୍ୟ କରିବାକୁ ହୁଏ ତାହା ତୁମେ ଜାଣିଥିଲ, ମାତ୍ର ବର୍ତ୍ତମାନ ତୁମ ପ୍ରତି ସେହିପରି ଘଟିଅଛି ଓ ତୁମେ ଭାଙ୍ଗି ପଡ଼ୁଅଛ। ତୁମେ ଧୈର୍ଯ୍ୟହରା ହୋଇଯାଉଅଛ। ତୁମେ ପ୍ରକୃତରେ କେବଳ କଥାରେ, ମାତ୍ର କାର୍ଯ୍ୟରେ ନୁହଁ। ତୁମେ ପ୍ରକୃତରେ କେବେ ହେଲେ ବାସ୍ତବତାର ସମ୍ମୁଖୀନ ହୋଇନଥିଲ। ଯେଉଁ ଉପଦେଶ ତୁମେ ଅନ୍ୟକୁ ଦେଉଥିଲ, ସେହି ଉପଦେଶ କ'ଣ ତୁମେ ନିଜେ ଅନୁକରଣ କରିପାରୁନା? ବାସ୍ତବରେ ଏହା ଆଜି କ'ଣ ଅନେକଙ୍କ ଜୀବନରେ ଘଟୁନାହିଁ କି? ଆମେ ଅନ୍ୟର ସମସ୍ୟା ସମୟରେ ତାହାକୁ ବେଶ ଭଲ ଉପଦେଶ ଦେଇଜାଣୁ, ମାତ୍ର ନିଜେ ଯେତେବେଳେ ସମସ୍ୟାର ସମ୍ମୁଖୀନ ହେଉ ସେତେବେଳେ ଆମେ ନିଜକୁ ନିଜେ ଉପଦେଶ ଦେଇପାରୁନା। ଆମମାନେ ଧୈର୍ଯ୍ୟହରା ହୋଇଯାଉ, ବ୍ୟତିବ୍ୟସ୍ତ ହୋଇଯାଉ, ଆମମାନଙ୍କର ମାନସିକ ସ୍ଥିରତା ରହେ ନାହିଁ। ଇଲ୍ଫସ୍ ଆଇବଙ୍କୁ ଦୋଷାରୋପ କରି କହନ୍ତି ଓ ତାହାଙ୍କୁ ଉପହାସ କରି କହନ୍ତି, ବର୍ତ୍ତମାନ ଏହା ତୁମ୍ଭ ପ୍ରତି ଘଟିଅଛି, ଆଉ ତୁମ୍ଭେ କ'ଣ କରିଅଛ? ତୁମ୍ଭେ କ୍ଲାନ୍ତ ଓ ବ୍ୟାକୁଳ ହୋଇ ଭାଙ୍ଗି ପଡ଼ୁଛ। ଛଅ ପଦରେ ଲେଖା ଅଛି, ପରମେଶ୍ୱର ବିଷୟକ ତୁମ୍ଭର ଭୟ ତୁମ୍ଭର ବିଶ୍ୱାସ ଭୂମି ନୁହେଁ କି? ଓ ତୁମ୍ଭ ମାର୍ଗର ସରଳତା ତୁମ୍ଭର ଆଶା ଭୂମି ନୁହେଁ କି? ଅନ୍ୟ ଅର୍ଥରେ କହିବାକୁ ଗଲେ ଇଲ୍ଫସ୍ କହିବାକୁ ଚାହାନ୍ତି, ତୁମ୍ଭର ନିଜ ଉପଦେଶ କ'ଣ ତୁମ୍ଭ ପ୍ରତି ଉତ୍ତମ ନୁହେଁ କି? ଏହା ଅନ୍ୟମାନଙ୍କୁ ସାହାଯ୍ୟ କଲା ଓ ଏହା ନିଶ୍ଚିତ ଭାବେ ତୁମକୁ ସାହାଯ୍ୟ କରିବ। ବର୍ତ୍ତମାନ ଇଲ୍ଫସ୍ ଆଇବଙ୍କୁ ସିଧାସଳଖ ନ କହି ଟିକେ ବୁଲେଇକି କଥା କହନ୍ତି, ମାତ୍ର ସେ ଅତି ଭଦ୍ର ଭାବରେ ତାହା କହନ୍ତି। ଆମେ ମଧ୍ୟ ଦେଖିପାରିବା ଯେ ଆଇବଙ୍କର ଅନ୍ୟ ଦୁଇ ଜଣ ମିତ୍ର ମଧ୍ୟ ଆହୁରି ଅଧିକ ରୁକ୍ଷ ଓ ଅଭଦ୍ରତାର ସହିତ ଆଇବଙ୍କ ପ୍ରତି ବ୍ୟବହାର କରିଥିଲେ, ବିଶେଷରେ ନାମାଥିଓ ସୋଫର। ତେବେ ଚାରିପର୍ବର ସାତ ପଦରେ ଲେଖା ଅଛି, ମୁଁ ବିନୟ କରୁଅଛି, ସ୍ମରଣ କର, ନିର୍ଦ୍ଦୋଷ ଥାଇ କିଏ ବିନଷ୍ଟ ହୋଇଅଛି କି? ଅବା ସରଳଚାରୀମାନେ କେଉଁଠାରେ ଉଚ୍ଛିନ୍ନ ହୋଇଅଛନ୍ତି କି? ପ୍ରକାରାନ୍ତରେ ଇଲିଫସ୍ ଆଇବଙ୍କ ପ୍ରତି ଦୋଷାରୋପ କରନ୍ତି। ସେ କହିବାକୁ ଚାହାନ୍ତି ଯେ ଆଇବଙ୍କ ଜୀବନରେ ଯଦି କୌଣସି ତ୍ରୁଟି ନଥାନ୍ତା ତାହେଲେ ତାହାଙ୍କ ପ୍ରତି ଏହିସବୁ ଅମଙ୍ଗଳ ଘଟିନଥାନ୍ତା। ଆଇବ ଈଶ୍ୱରଙ୍କ ନିକଟରେ ନିର୍ଦ୍ଦୋଷ କିମ୍ବା ସରଳ ନୁହନ୍ତି, ତାହାଙ୍କ ଜୀବନରେ ପାପ ରହିଅଛି, ତେଣୁକରି ତାହାଙ୍କ ପ୍ରତି ଏହି ସମସ୍ତ ଅମଙ୍ଗଳ ଘଟିଅଛି। ଆଇବ କିନ୍ତୁ ତାହା ଲୁଚାଇ ରଖିଅଛନ୍ତି। ଏହା ହିଁ ହେଉଛି ଇଲଫସ୍ଙ୍କର ଯୁକ୍ତି। ସେ ଆଇବଙ୍କୁ ଦୋଷାରୋପ କରିବାକୁ ଚାହାନ୍ତି, ମାତ୍ର ଆଇବ ସେପରି ନଥିଲେ। ତାହାଙ୍କ ଜୀବନରେ ସେପରି କିଛି ଗୁପ୍ତ ପାପ ନଥିଲା ଯେଉଁଥିପାଇଁ ତାହାଙ୍କ ପ୍ରତି ଏହି ସମସ୍ତ ଅମଙ୍ଗଳ ଘଟିଥିଲା, କାରଣ ଏହି ପୁସ୍ତକର ଆରମ୍ଭରେ ଈଶ୍ୱର ଆଇବଙ୍କ ଚରିତ୍ର ନେଇ ଅତି ସୁନ୍ଦର ମତାମତ ଦିଅନ୍ତି, ଯେପରି ଆମେ ଆଇବଙ୍କୁ ଜାଣିପାରୁ ଓ ତାହାଙ୍କର ଚରିତ୍ରକୁ ବୁଝିପାରୁ। ମାତ୍ର ଏହି ମିତ୍ରମାନେ ଈଶ୍ୱରଙ୍କୁ ବୁଝିପାରି ନଥିଲେ କି ଆଇବଙ୍କୁ ବୁଝିପାରି ନଥିଲେ କି ସେମାନେ ନିଜେ ନିଜକୁ ମଧ୍ୟ ବୁଝିପାରି ନଥିଲେ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଆତ୍ମିକ ବିଷୟଗୁଡ଼ିକର ବିଚାର କରିବାକୁ ଚାହାନ୍ତି, ମାତ୍ର ସେମାନେ ତାହା କରିବା ନିମନ୍ତେ ଯୋଗ୍ୟ ନୁହନ୍ତି। ପ୍ରିୟ ବନ୍ଧୁ, ମନୁଷ୍ୟ ହୃଦୟର ବିଷୟ କେବଳ ଈଶ୍ୱରଙ୍କ ବ୍ୟତୀତ କେହି ଜାଣେ ନାହିଁ, ଓ ସେ ଜାଣନ୍ତି ଆମମାନଙ୍କର ଦୁର୍ବଳତା ଓ ସବଳତା। ତେଣୁକରି ସେ ଆମମାନଙ୍କ ନିମନ୍ତେ ଜଣେ ମଧ୍ୟସ୍ଥଙ୍କୁ ପଠାଇଅଛନ୍ତି, ଯିଏକି ଆମମାନଙ୍କୁ ପିତା ଈଶ୍ୱରଙ୍କ ସହିତ ମିଳିତ କରାନ୍ତି, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଯଦି ଆମେ ତାହାଙ୍କ ନିକଟରେ ନିଜର ସମସ୍ତ ଦୁଃଖ ଜଣାଇବା, ତାହେଲେ ସେ ଆମମାନଙ୍କର ଦୁଃଖ ଦୂର କରିବେ ଓ ସମସ୍ତ ସମସ୍ୟା ସମାଧାନ କରିବେ। ଯଦି ତାହା ଶାରୀରିକ ହୋଇଥାଏ, ତାହେଲେ ବୈଦ୍ୟ ନିକଟକୁ ଯିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ନିକଟବର୍ତ୍ତୀ ମଧ୍ୟ ହେବା ଉଚିତ, କାରଣ ସୁସ୍ଥତା ତାହାଙ୍କଠାରୁ ଆସିଥାଏ। ଆମେ ତାହା ହିଁ ଆଇବଙ୍କ ଜୀବନରେ ମଧ୍ୟ ଲକ୍ଷ୍ୟ କରିବାକୁ ଯିବା। ଈଶ୍ୱର ଆଇବଙ୍କୁ ଶାରୀରିକ ଭାବେ ଓ ଆତ୍ମିକ ଭାବେ ମଧ୍ୟ ସୁରକ୍ଷା ପ୍ରଦାନ କରିବେ। ତେବେ ଇଲିଫସ୍ ଆଇବଙ୍କ ପ୍ରତି ଏତେଦୂର ସାହାଯ୍ୟକାରୀ ବା ଉପକାରୀ ହୋଇପାରିନଥିଲେ। ଆଠ ପଦରେ ଲେଖା ଅଛି, ମୋହର ଦେଖିଲା ପ୍ରମାଣେ ଯେଉଁମାନେ ଅଧର୍ମ ଚଷନ୍ତି ଓ ଦୁଃଖରୂପ ବୀଜ ବୁଣନ୍ତି ସେମାନେ ତାହା ହିଁ କାଟନ୍ତି। ଇଲଫସ୍ ଏହି କଥା ଆଇବଙ୍କ ପ୍ରତି ଲକ୍ଷ୍ୟ କରି କହୁଅଛନ୍ତି। ସେ କହିବାକୁ ଚାହାନ୍ତି ଯେ ଆଇବଙ୍କ ଜୀବନରେ କିଛି ଗୁପ୍ତ ପାପ ରହିଅଛି ଯାହାକି ସେ ପ୍ରକାଶ କରିବାକୁ ଇଚ୍ଛା କରୁନାହାନ୍ତି। ସେ କହିବାକୁ ଚାହାନ୍ତି ଆଇବ ନିଜ କର୍ମର ପ୍ରତିଫଳ ଭୋଗ କରୁଅଛନ୍ତି, ସେ ଯେପରି ବୁଣିଲେ ସେପରି କାଟିଲେ, ମାତ୍ର ତାହା ଆଇବଙ୍କ ଜୀବନ ପ୍ରତି ପ୍ରଯୁଜ୍ୟ ନଥିଲା। ନୂଆପଦରେ ଲେଖା ଅଛି, ସେମାନେ ପରମେଶ୍ୱରଙ୍କ ନିଶ୍ୱାସ ଦ୍ୱାରା ବିନଷ୍ଟ ହୁଅନ୍ତି ଓ ତାହାଙ୍କର କ୍ରୋଧରୂପ ଫୁତ୍କାର ଦ୍ୱାରା ସଂହାରିତ ହୁଅନ୍ତି। ଇଲଫସ୍ ଏପରି କହିବାଟା ଭୁଲ, କାରଣ ଈଶ୍ୱର ତାହାଙ୍କର ସନ୍ତାନମାନଙ୍କୁ ଶାସନ କରନ୍ତି ବା ଶୃଙ୍ଖଳିତ କରନ୍ତି, ମାତ୍ର ସେ ସେମାନଙ୍କୁ ବିନାଶ କରନ୍ତି ନାହିଁ। କିନ୍ତୁ ଆଇବଙ୍କ ପ୍ରତି ଇଲଫସ୍ଙ୍କର ଏପରି ମନ୍ତବ୍ୟ ଦେବା ଠିକ୍ ନଥିଲା। ଦଶ ଓ ଏଗାର ପଦରେ ଲେଖା ଅଛି, ସିଂହର ଗର୍ଜନ ଓ ଭୟାନକ ସିଂହର ହୁଙ୍କାର ଓ ଯୁବା ସିଂହର ଦନ୍ତ ଭଗ୍ନ ହୁଏ, ବୃଦ୍ଧ ସିଂହ ଶିକାର ଅଭାବରେ ବିନଷ୍ଟ ହୁଏ ଏବଂ ସିଂହର ଶାବକଗଣ ଛିନ୍ନଭିନ୍ନ ହୋଇଯାଆନ୍ତି। ଇଲଫସ୍ ଏଠାରେ କହିବାକୁ ଚାହାନ୍ତି ଯେଉଁମାନେ ମନ୍ଦକର୍ମ କରନ୍ତି ସେମାନେ ମନ୍ଦ ଫଳ ହିଁ କାଟିବେ, ସେମାନେ ସେହି ମନ୍ଦତାରେ ହିଁ ବିନଷ୍ଟ ହେବେ, ଯେପରି ଯୁବା ସିଂହର ଦନ୍ତ ଭଗ୍ନ ହୁଏ ଓ ବୃଦ୍ଧ ସିଂହ ଶିକାର ଅଭାବରେ ବିନଷ୍ଟ ହୁଏ। ବର୍ତ୍ତମାନ ଇଲଫସ୍ କହିବାକୁ ଯାଉଛନ୍ତି ଯେ ଏହି ବିଷୟ ତାହାଙ୍କୁ ପ୍ରଭାବିତ କରିଥିଲା ଯେହେତୁ ସେ ଏକ ଦର୍ଶନ ପାଇଥିଲେ। ବାରରୁ ଚଉଦ ପଦ ମଧ୍ୟରେ ଲେଖା ଅଛି, କଥା ଗୋଟିଏ ଗୁପ୍ତରେ ମୋ କତିରେ ପହଞ୍ଚିଲା ଓ ମୋ କର୍ଣ୍ଣ ତହିଁର ଈଶ୍ୱତ ଶବ୍ଦ ପାଇଲା, ଯେତେବେଳେ ଲୋକେ ଘୋର ନିଦ୍ରାଗ୍ରସ୍ତ ହୁଅନ୍ତି ଏପରି ରାତ୍ରିର ସ୍ୱପ୍ନ ଦର୍ଶନରୁ ଜାତ ଭାବନା ସମୟରେ ମୋର ଭୟ ଓ କମ୍ପ ହେଲା, ତଦ୍ୱାରା ମୋହର ଅସ୍ଥି ସବୁ ଥରହର ହେଲା। ଏହା କ'ଣ ଏକ ରହସ୍ୟଜନକ ବୋଲି ମନେ ହୁଏ ନାହିଁ କି? ସେହି ଦର୍ଶନ ରାତ୍ର ସମୟରେ ଘଟିଲା ଓ ତାହା ଅନ୍ଧକାର ମଧ୍ୟରେ ଘଟିଲା। ପନ୍ଦର ଓ ଷୋହଳ ପଦରେ ଲେଖା ଅଛି, ତାହେଲେ ମୋ ସମ୍ମୁଖରେ ଏକ ଆତ୍ମା ଚାଲିଗଲା, ମୋ ଶରୀର ରୋମାଞ୍ଚିତ ହୋଇଉଠିଲା, ତାହା ଠିଆ ହୋଇ ରହିଲା, ମାତ୍ର ମୁଁ ତହିଁର ଆକାର ନିର୍ଣ୍ଣୟ କରିପାରିଲି ନାହିଁ। ମୋ ଚକ୍ଷୁ ଆଗରେ ଏକ ମୂର୍ତ୍ତି ଥିଲା, ସବୁ ନିଶବ୍ଦ ଥିଲା, ତହୁ ମୁଁ ଏହି ରବ ଶୁଣିଲି। ଦେଖନ୍ତୁ ଇଲଫସ୍ କିପରି ଭାବରେ ଏହି ଦର୍ଶନକୁ ଉପସ୍ଥାପିତ କରନ୍ତି, ଏହା ଅତି ଭୟଙ୍କର ବୋଲି ମନେ ହୁଏ। କୌଣସି ମନୁଷ୍ୟ କେବେ ହେଲେ ପୂର୍ବରୁ ଏହିପରି ଶୁଣିନଥିବେ କି କେହି କେବେ ଜାଣିନଥିବେ, ଯେହେତୁ ଏହା ଏକ ଦର୍ଶନ ଥିଲା। ସେ କିଛି ବିଷୟ ଦେଖିଥିଲା, ସେ ସ୍ୱପ୍ନ ଦେଖିଥିଲା, ଏହା ଅନ୍ଧକାର ଥିଲା ଓ ଆତ୍ମା ତାହା ସମ୍ମୁଖରେ ଚାଲିଗଲେ। ଏହା କ'ଣ କହିଲା? ସତ୍ରପଦରେ ଲେଖା ଅଛି, ମର୍ତ୍ତ ମନୁଷ୍ୟ କ'ଣ ପରମେଶ୍ୱରଙ୍କ ଅପେକ୍ଷା ଅଧିକ ଧାର୍ମିକ ହେବ? ନିଜ ସୃଷ୍ଟିକର୍ତ୍ତା ଅପେକ୍ଷା ମନୁଷ୍ୟ କ'ଣ ଅଧିକ ଶୁଚି ହେବ?
ଇଲ୍ଫସ୍ ଯାହା ଶୁଣିଥିଲେ ତାହା ଭୁଲ ବୋଲି ମୁଁ କହୁନାହିଁ, ମାତ୍ର ଏଥିରେ କିଛି ନୂତନତ୍ୱ ପରିଲକ୍ଷିତ ହୁଏ ନାହିଁ। ଏହା ସମସ୍ତେ ଜାଣନ୍ତି ଓ ଏହି ଅନୁଭୂତି ସମସ୍ତଙ୍କର ଅଛି। ଏହା ଅତି ସାଧାରଣ କଥା। ମୁଁ ଭାବେ ଯେ ଯଦି ଜଣେ ବ୍ୟକ୍ତିର ଏ ପ୍ରକାର ଦର୍ଶନର ଅନୁଭୂତି ଥିଲା, ତାହେଲେ ସେ ଆହୁରି କିଛି ନିଗୁଢ଼ ତଥା ଗଭୀର ବିଷୟ ସବୁ ପ୍ରକାଶ କରିପାରିଥାନ୍ତା, ଯାହାକି କେହି କେବେ ଦେଖିନଥିବେ କି ଶୁଣିନଥିବେ କି କାହାର ଚିନ୍ତାଧାରାରେ ମଧ୍ୟ ନଥିବ। ତେବେ ସେ ଯାହା ହେଉ ନା କାହିଁକି, ଏହା ଏକ ଅନୁଭୂତିର ଶବ୍ଦ ଥିଲା। ମୁଁ କହୁନାହିଁ ଯେ ଇଲିଫସ୍ ଓ ଅନ୍ୟ ଦୁଇଜଣ ମିତ୍ର ସେମାନଙ୍କର ଅନୁଭୂତିର ଚମତ୍କାର ସତ୍ୟତାକୁ ଓ ଗଭୀର ତଥା ନିଗୁଢ଼ ବିଷୟକୁ ପ୍ରକାଶ କରି ନଥିଲେ ବୋଲି, ମାତ୍ର ଘଟଣାଟି ହେଉଛି ସେମାନେ ଆୟୁବଙ୍କୁ ବାସ୍ତବ ଭାବରେ ଚିହ୍ନିପାରିନଥିଲେ କି ତାହାଙ୍କୁ ସାହାଯ୍ୟ କରିପାରିନଥିଲେ। ସେମାନଙ୍କର ଏହି ସମସ୍ତ ଅନୁଭୂତିର କଥା ଆୟୁବଙ୍କର କୌଣସି ଉପକାରରେ ଆସିପାରି ନଥିଲା। 18-21 ପଦ ମଧ୍ୟରେ ଲେଖା ଅଛି, ଦେଖ ସେ ଆପଣା ଦାସଗଣକୁ ବିଶ୍ୱାସ କରନ୍ତି ନାହିଁ ଓ ସେ ଆପଣା ଦୂତଗଣ ପ୍ରତି ତ୍ରୁଟିର ଦୋଷାରୋପ କରନ୍ତି। ତେବେ ଯେଉଁମାନେ ମୃତ୍ତିକା ନିର୍ମିତ ଗୃହରେ ବାସ କରନ୍ତି ସେମାନେ କ'ଣ? ସେମାନଙ୍କ ଭିତ୍ତିମୂଳ ଧୂଳିରେ ସ୍ଥାପିତ, ସେମାନେ କୀଟତୁଲ୍ୟ ମର୍ଜିତ ହୁଅନ୍ତି। ସେମାନେ ପ୍ରଭାତ ଓ ସାୟଂକାଳ ମଧ୍ୟରେ ବିନଷ୍ଟ ହୁଅନ୍ତି, ସେମାନେ ଚିରକାଳ ନଷ୍ଟ ହୁଅନ୍ତି, କେହି ଚିନ୍ତା କରେ ନାହିଁ। ସେମାନଙ୍କ ତମ୍ବୁ ରଜୁ କ'ଣ ସେମାନଙ୍କ ଅନ୍ତରରେ ଛିଣ୍ଡା ନଯାଏ? ସେମାନେ ଜ୍ଞାନରହିତ ହୋଇ ମରନ୍ତି। ଦେଖନ୍ତୁ, ଇଲିଫସ୍ ଏଠାରେ ଅତି ଚମତ୍କାର ବିଷୟ ପ୍ରକାଶ କରୁଅଛନ୍ତି, ଯାହାକି ନିରାର ସତ୍ୟ। ମାତ୍ର ଏହି ସମସ୍ତ ବିଷୟ ଆୟୁବଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିପାରେ ନା, ବରଂ ତାହାଙ୍କୁ ନିରୁତ୍ସାହିତ କରେ ଓ ତାହାଙ୍କ ମନରେ ନୈରାଶ୍ୟତା ଭରିଦିଏ, ଯେହେତୁ ସେ ନିଜର ଅଧର୍ମ ବା ପାପ ନିମନ୍ତେ ଏହିପରି କଷ୍ଟ ଭୋଗ କରୁନାହାନ୍ତି, ମାତ୍ର ନିଜର ମଙ୍ଗଳ ନିମନ୍ତେ ଓ ଈଶ୍ୱରଙ୍କର ଗୌରବ ନିମନ୍ତେ। ଆପଣ ଦେଖନ୍ତୁ, ଯାହା ଆବଶ୍ୟକ ନୁହେଁ ଏପରି ସତ୍ୟତାକୁ ପ୍ରଚାର କରିବା ଅତି ସହଜ, ମାତ୍ର ତାହା ଜୀବନକୁ ରକ୍ଷା କରିପାରେ ନାହିଁ। କିନ୍ତୁ ଆମେ ଏପରି ସତ୍ୟତାକୁ ଆମେ ଚାହୁଁ ଯାହାକି ଆମର ଆବଶ୍ୟକତାକୁ ପୂରଣ କରିପାରିବ। ଏହି ସମସ୍ତ ବନ୍ଧୁମାନେ କିଛି କିଛି ସତ୍ୟ ଓ ଚମତ୍କାର ବିଷୟକୁ ପ୍ରକାଶ କରିବେ, ମାତ୍ର ଏହା ଆୟୁବଙ୍କର ଆବଶ୍ୟକତାକୁ ପୂରଣ କରେ ନାହିଁ। ପ୍ରିୟ ବନ୍ଧୁ, ଆମେ ସୁଷମାଚାରର ସତ୍ୟତାକୁ ପ୍ରଚାର କରିବା ଉଚିତ, ମାତ୍ର ତାହା ଯେପରି ଅନ୍ୟର ଆବଶ୍ୟକତାକୁ ପୂରଣ କରିପାରିବ ସେହିପରି ପ୍ରଚାର କରିବା ଉଚିତ। ଆୟୁବଙ୍କର ମିତ୍ରମାନେ ଯଦିଓ ତାହାଙ୍କୁ ସାନ୍ତ୍ୱନା ଦେବାକୁ ଆସିଥିଲେ, ମାତ୍ର ବାସ୍ତବରେ ସେମାନେ ସାନ୍ତ୍ୱନା ଦେଇପାରିନଥିଲେ। ଆସନ୍ତୁ ଏହାପରେ ପାଞ୍ଚ ପର୍ବ ମଧ୍ୟକୁ ଯିବା। ପାଞ୍ଚ ପର୍ବର ପ୍ରଥମ 7 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏବେ ଡାକ, ତୁମକୁ ଉତ୍ତର ଦେବାକୁ କ'ଣ କେହି ଅଛି? ପୁଣି ପବିତ୍ର ଗଣ ମଧ୍ୟରୁ ତୁମେ କାହାର ଅନୁସରଣ କରିବ? କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ ଓ ଅନ୍ତର୍ଜ୍ୱାଳା ନିର୍ବୋଧକୁ ବଧ କରେ। ଅଜ୍ଞାନର ଚେର ମାଡ଼ିବାର ମୁଁ ଦେଖିଅଛି, ମାତ୍ର ହଠାତ୍ ତାହାର ବାସସ୍ଥାନକୁ ମୁଁ ସାପ ଦେଲି। ତାହାର ସନ୍ତାନଗଣ ରକ୍ଷାଠାରୁ ଦୂରରେ ଅଛନ୍ତି ଓ ସେମାନେ ନଗର ଦ୍ୱାରରେ ମର୍ଜିତ ହୁଅନ୍ତି, ଅବା ସେମାନଙ୍କୁ ଉଦ୍ଧାର କରିବାକୁ କେହି ନଥାଏ। କ୍ଷୁଧିତ ଲୋକ ସେମାନଙ୍କର ଶସ୍ୟ ଖାଇଯାଆନ୍ତି ଓ କଣ୍ଟା ମଧ୍ୟରୁ ହିଁ ତାହା ନେଇଯାଆନ୍ତି, ଆଉ ଜାଲ ସେମାନଙ୍କ ସମ୍ପତ୍ତିକୁ ଚାହିଁ କରିଥାଏ। କାରଣ କ୍ଲେଶ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ କିମ୍ବା ଦୁଃଖ ଭୂମିରୁ ଅଙ୍କୁରିତ ହୁଏ ନାହିଁ, ମାତ୍ର ଅଗ୍ନିକଣିକା ଯେପରି ଉପରକୁ ଉଠେ ସେହିପରି ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ। ପ୍ରକୃତରେ ଏହି ଜଗତରେ କେବଳ ଈଶ୍ୱରଙ୍କ ବିନା ଆମମାନଙ୍କର ଦୁଃଖ ବା ସମସ୍ୟା କେହି ହରଣ କରିପାରିବେ ନାହିଁ। କେହି ଆମମାନଙ୍କର ଦୁଃଖ ବା ବୋଝକୁ ହାଲୁକା କରିପାରିବେ ନାହିଁ। ଇଲ୍ଫସ୍ କହନ୍ତି ଯେ ସେ ମୂର୍ଖକୁ ବା ଅଜ୍ଞାନକୁ ଓ ଦୁଷ୍ଟକୁ ସମୃଦ୍ଧିଶାଳୀ ହେବାର ଦେଖିଛନ୍ତି, ମାତ୍ର ଶେଷରେ ସେମାନେ ପତିତ ହୁଅନ୍ତି, ଆଉ ତାହା ସତ୍ୟ। ଦାଉଦ ମଧ୍ୟ ଦୁଷ୍ଟ ଓ ଅଜ୍ଞାନର ବର୍ଦ୍ଧିଷ୍ଣୁ ହେବାର ବିଷୟକୁ ଚିନ୍ତା କରି ବଡ଼ ସମସ୍ୟାରେ ପଡ଼ିଯାଇଥିଲେ, ମାତ୍ର ଶେଷରେ ସେ ଦେଖିବାକୁ ପାରିଲେ ଯେ ଈଶ୍ୱର ଦୁଷ୍ଟକୁ ବିନାଶ କରନ୍ତି। ସେଥିପାଇଁ ଗୀତ 37 ପର୍ବର 35 ପଦରୁ 36 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ ବୃକ୍ଷତୁଲ୍ୟ ଆପଣଙ୍କୁ ପ୍ରସାରିବାର ଦେଖିଅଛି, ମାତ୍ର ଜଣେ ନିକଟ ଦେଇଗଲା, ଆଉ ଦେଖ ସେ ନଥିଲା। ଆହୁରି ମୁଁ ତାହାର ଅନ୍ୱେଷଣ କଲି, ମାତ୍ର ତାହାର ଉଦ୍ଦେଶ୍ୟ ମିଳିଲା ନାହିଁ। ଇଲ୍ଫସ୍ ଏଠାରେ ଅଜ୍ଞାନ ସହିତ ଆୟୁବଙ୍କୁ ତୁଳନା କରିଅଛନ୍ତି, ଯିଏକି ପତିତ ହେବା ପୂର୍ବରୁ ଅତି ସମୃଦ୍ଧିଶାଳୀ ହୋଇଥିଲେ ଓ ଖ୍ୟାତିଲାଭ କରିଥିଲେ, କିନ୍ତୁ ତାହା ଆୟୁବଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନଥିଲା। ଏଠାରେ ମୁଁ ଏହି ପାଞ୍ଚ ପର୍ବର 7 ପଦ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ, ମାତ୍ର ଅଗ୍ନିକଣିକା ଯେପରି ଉପରକୁ ଉଠେ ସେହିପରି ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ। ହଁ, ଏହା ନିରାଟ ସତ୍ୟ।
ସୁଖ ଦୁଃଖ ମନୁଷ୍ୟର ଚିର ସହଚର। ସମସ୍ତେ ସେହି ଦୁଃଖର ମଧ୍ୟ ଦେଇ ଗତି କରିଥାନ୍ତି। କୌଣସି ମନୁଷ୍ୟ ତହିଁରୁ ବାଦ ଯାଇପାରିବ ନାହିଁ। ମାତ୍ର ଏହି ଦୁଃଖ ଆସେ କାହିଁକି? ଏହାର ଅନେକ କିଛି କାରଣ ରହିଅଛି। ସମସ୍ୟା, ଦୁଃଖ ଓ ପାପ ଏହି ସମସ୍ତ ଈଶ୍ୱରଙ୍କ ଅବାଧ୍ୟତାର ପ୍ରତିଫଳ। ଦ୍ୱିତୀୟତଃ, କୌଣସି ପ୍ରକାର ତ୍ରୁଟିବଶତଃ ଈଶ୍ୱରଙ୍କ ସନ୍ତାନ ପ୍ରତି ଦୁଃଖ ଆସେ। ତୃତୀୟତଃ, ଈଶ୍ୱର ତାହାଙ୍କର ସନ୍ତାନକୁ ଯେତେବେଳେ ଶାସ୍ତି ଦିଅନ୍ତି ସେତେବେଳେ ଦୁଃଖ ମଧ୍ୟ ଦେଇ ସେ ତାହା କରନ୍ତି। ଚତୁର୍ଥତଃ, ଈଶ୍ୱର ଯେତେବେଳେ ତାହାଙ୍କର ସନ୍ତାନକୁ ଶୃଙ୍ଖଳିତ କରନ୍ତି ସେତେବେଳେ ଦୁଃଖ ଘଟିଥାଏ। ପଞ୍ଚମତଃ, ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ବିଶ୍ୱାସରେ ବଢ଼ାଇବା ନିମନ୍ତେ ଈଶ୍ୱର ଆମମାନଙ୍କୁ ଦୁଃଖ ମଧ୍ୟ ଦେଇ କଢ଼ାଇ ନେଇଥାନ୍ତି। ଷଷ୍ଠରେ, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ସୂଚୀ ଓ ପରିମାର୍ଜିତ କରିବା ପାଇଁ ଦୁଃଖ ମଧ୍ୟ ଦେଇ କଢ଼ାଇ ନେଇଥାନ୍ତି। ସପ୍ତମରେ, ପ୍ରଭୁ ଆମକୁ ଦୁଃଖ ମଧ୍ୟ ଦେଇ କଢ଼ାଇ ନେଇଥାନ୍ତି ଯେପରି ସେ ଆମମାନଙ୍କର ହୃଦୟ ଓ ମନକୁ ତାହାଙ୍କ ଆଡ଼କୁ ଆକୃଷ୍ଟ କରିପାରନ୍ତି। ପ୍ରିୟ ବନ୍ଧୁ, ଅନେକ ସମୟରେ ଈଶ୍ୱରଙ୍କ ସନ୍ତାନମାନଙ୍କ ପ୍ରତି କେତେକ ଉତ୍ତମ କାରଣ ନେଇ ବା ମଙ୍ଗଳ ସାଧନ ନିମନ୍ତେ ଦୁଃଖ ଆସିଥାଏ, ଯାହାକି ଆଇବଙ୍କ ଜୀବନ ପ୍ରତି ଘଟିଥିଲା। ଆଠ ପଦରୁ ଷୋହଳ ପଦ ମଧ୍ୟରେ ଆମେ ଦେଖୁଛୁ ଯେ ଇଲଫସ୍ ଏଠାରେ ଯାହା କହନ୍ତି ତାହା ପ୍ରକୃତ ସତ୍ୟ। ଈଶ୍ୱର ବିଶ୍ୱସ୍ତ, ନ୍ୟାୟବନ୍ତ ଓ ଉତ୍ତମ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ମାତ୍ର ଆଇବଙ୍କ ସମସ୍ୟାର କୌଣସି ସମାଧାନ କରିପାରି ନଥିଲା, ଯେହେତୁ ଆଇବଙ୍କ ସମସ୍ୟା ଭିନ୍ନ ପ୍ରକାରର ଥିଲା। ପ୍ରକୃତରେ ଇଲଫସ୍ ଏଠାରେ ଆଇବଙ୍କ ସହିତ କଥାବାର୍ତ୍ତା କରୁନାହାନ୍ତି। ସତର ପଦରେ ଲେଖା ଅଛି, ଦେଖ, ପରମେଶ୍ୱର ଯାହାକୁ ଶାସନ କରନ୍ତି ସେ ମନୁଷ୍ୟ ଧନ୍ୟ, ଏହେତୁ ତୁମ୍ଭେ ସର୍ବଶକ୍ତିମାନଙ୍କର ଶାସ୍ତି ତୁଚ୍ଛ ନ କର। ଦେଖନ୍ତୁ, ଇଲଫସ୍ଙ୍କର ଏହିପରି ମନ୍ତବ୍ୟ ଯଦିଓ ସତ୍ୟ, ମାତ୍ର ଏହା ଆଇବଙ୍କ ପ୍ରତି ପ୍ରଯୁଜ୍ୟ ନଥିଲା। ଆଇବ ନିଜର ପାପ ବା ଅପରାଧ ନିମନ୍ତେ ଦୁଃଖ ଭୋଗ କରୁନଥିଲେ, ମାତ୍ର ଈଶ୍ୱରଙ୍କର ମହିମା ନିମନ୍ତେ ଓ ତାହାଙ୍କର ମଙ୍ଗଳ ନିମନ୍ତେ। ତାଛଡ଼ା ଆଇବଙ୍କ ପ୍ରତି ଏହା ଈଶ୍ୱରଙ୍କର ଶାସନ ନଥିଲା, ମାତ୍ର ପରୀକ୍ଷା ଥିଲା। ଅଠର ପଦରେ ଲେଖା ଅଛି, କାରଣ ସେ କ୍ଷତ କରନ୍ତି ଓ ବାନ୍ଧନ୍ତି, ସେ ଆଘାତ କରନ୍ତି ଓ ତାହାଙ୍କ ହସ୍ତ ସୁସ୍ଥ କରାଇ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ଈଶ୍ୱର କେବଳ ଆମମାନଙ୍କୁ ସୁସ୍ଥତା ଦେଇପାରନ୍ତି। ସୁସ୍ଥତା କେବଳ ଈଶ୍ୱରଙ୍କଠାରୁ ଆସିଥାଏ, ମନୁଷ୍ୟଠାରୁ ନୁହେଁ ବା ଡାକ୍ତର ବୈଦ୍ୟଙ୍କଠାରୁ ନୁହେଁ। ଏହାପରେ ପାଞ୍ଚ ପର୍ବର ଉଣେଇଶ ପଦରୁ ସତେଇଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ ଛଅ ଗୋଟି ସଙ୍କଟରୁ ତୁମ୍ଭକୁ ଉଦ୍ଧାର କରିବେ, ଆହୁରି ସାତ ସଙ୍କଟରୁ ତୁମ୍ଭକୁ କୌଣସି ଅମଙ୍ଗଳ ସ୍ପର୍ଶ କରିବ ନାହିଁ। ଦୁର୍ଭିକ୍ଷ ସମୟରେ ସେ ତୁମକୁ ମୃତ୍ୟୁରୁ ଓ ଯୁଦ୍ଧରେ ଖଡ଼ଗର କବଳରୁ ମୁକ୍ତ କରିବେ, ଜିହ୍ୱାର କୋରଡ଼ା ପ୍ରହାରରୁ ତୁମ୍ଭେ ଗୋପନରେ ରଖାଯିବ, କିମ୍ବା ବିନାଶ ଉପସ୍ଥିତ ହେଲେ ତୁମ୍ଭେ ଭୀତ ନୁହିବ, ତୁମ୍ଭେ ବିନାଶ ଓ ଦୁର୍ଭିକ୍ଷ ପ୍ରତି ହସିବ, ଅଥବା ପୃଥିବୀର ପଶୁଗଣ ବିଷୟରେ ଭୟଗ୍ରସ୍ତ ନୁହିବ, କାରଣ ପଦାର ପଥର ସଙ୍ଗେ ତୁମ୍ଭର ସନ୍ଧି ହେବ ଓ ପଦାର ପଶୁଗଣ ତୁମ୍ଭ ସଙ୍ଗେ ଶାନ୍ତିରେ ରହିବେ। ପୁଣି ତୁମ୍ଭର ତମ୍ବୁ ଶାନ୍ତିରେ ଅଛି, ଏହା ତୁମ୍ଭେ ଜାଣିବ, ଓ ତୁମ୍ଭେ ଆପଣା ପଶୁଶାଳର ତତ୍ତ୍ୱ କଲେ କିଛି ହଜିନଥିବାର ଦେଖିବ, ମଧ୍ୟ ତୁମ୍ଭର ବଂଶ ବହୁ ସଂଖ୍ୟକ ଓ ତୁମ୍ଭର ସନ୍ତାନ ସନ୍ତତି ଭୂମିର ତୃଣ ପରି ହେବାର ଜାଣିବ, ତୁମ୍ଭେ ଯଥା ସମୟରେ ଆନିତ ଶସ୍ୟ ବିଡ଼ାତୁଲ୍ୟ ପୂର୍ଣ୍ଣାୟ ହୋଇ ଆପଣା କବରକୁ ଆସିବ। ଏହା ଦେଖ, ଆମ୍ଭେମାନେ ତାହା ଅନୁସନ୍ଧାନ କରିଅଛୁ, ତାହା ସେପରି ଅଟେ, ତାହା ଶୁଣ ଓ ଆପଣା ମଙ୍ଗଳ ନିମନ୍ତେ ତାହା ଜ୍ଞାତ ହୁଅ। ପ୍ରକୃତରେ ଏହା ଦୁଃଖର ଏକ ସମ୍ପୂର୍ଣ୍ଣତାକୁ ପ୍ରକାଶ କରେ। ଈଶ୍ୱର ଆପଣଙ୍କୁ ଏହି ସାତ ସଙ୍କଟରୁ ଉଦ୍ଧାର କରିବେ। ପ୍ରଥମତଃ, ଦୁର୍ଭିକ୍ଷ ସମୟରେ ସେ ତୁମକୁ ମୃତ୍ୟୁରୁ ମୁକ୍ତ କରିବେ। ଦ୍ୱିତୀୟରେ, ଯୁଦ୍ଧରେ ଖଡ଼ଗର ବଳରୁ ଉଦ୍ଧାର କରିବେ। ତୃତୀୟରେ, ଜିହ୍ୱାର କୋରଡ଼ା ପ୍ରହାରରୁ ବା ଚାଟୁବାଦରୁ ସେ ରକ୍ଷା କରିବେ। ଚତୁର୍ଥରେ, ବିନାଶର ଭୟରୁ ସେ ମୁକ୍ତ କରିବେ। ପଞ୍ଚମରେ, ସେ ଦୁର୍ଭିକ୍ଷରୁ ଉଦ୍ଧାର କରିବେ। ଷଷ୍ଠରେ, ସେ ବିନାଶକ ପଶୁଗଣଠାରୁ ତାହାଙ୍କର ଲୋକମାନଙ୍କୁ ମୁକ୍ତ କରିବେ। ଓ ସପ୍ତମରେ, ମୃତ୍ୟୁର ଭୟରୁ ଉଦ୍ଧାର କରିବେ। ଏହିପରି ଭାବେ ଏହି ଚାରି ପର୍ବରୁ ପାଞ୍ଚ ପର୍ବ ମଧ୍ୟରେ ଆମେ ଇଲଫସ୍ଙ୍କର ପ୍ରଥମ ଆଲୋଚନାର ବିଷୟ ଲକ୍ଷ୍ୟ କରୁଅଛୁ ଏବଂ ଏହା ଏହିଠାରେ ହିଁ ସମାପ୍ତ ହୁଏ। ମାତ୍ର ଏହା ଆୟୁବଙ୍କର ଆବଶ୍ୟକତାକୁ ପୂରଣ କରିପାରିଲା ନାହିଁ। ଏହା ତାଙ୍କର ଜୀବନର ସମସ୍ୟାକୁ ସ୍ପର୍ଶ କରିପାରିଲା ନାହିଁ କି ଆୟୁବଙ୍କର ଜୀବନକୁ ସ୍ପର୍ଶ କରିପାରିଲା ନାହିଁ। ଫଳତଃ ଆୟୁବ ନୈରାଶ୍ୟତାରେ ଭାଙ୍ଗି ପଡ଼ିଲେ ଓ ସେ ଦୟା ପାଇବା ନିମନ୍ତେ ଆର୍ତ୍ତସ୍ୱର କଲେ। ସେ ସାହାଯ୍ୟ ପାଇବା ନିମନ୍ତେ ଓ ଦୟା ପାଇବା ନିମନ୍ତେ ପ୍ରାର୍ଥନା କଲେ, କାରଣ ଇଲଫସ୍ ତାହାଙ୍କର କୌଣସି ଉପକାରରେ ଆସିପାରିନଥିଲେ। ପ୍ରିୟ ବନ୍ଧୁ, ଆମେ ଇଲଫସ୍ଙ୍କ ପରି ସତ୍ୟ ବାକ୍ୟ ପ୍ରଚାର କରିପାରୁ, ଈଶ୍ୱରଙ୍କ ବାକ୍ୟର ନିଗୁଢ଼ ତତ୍ତ୍ୱକୁ ଲୋକମାନଙ୍କର କର୍ଣ୍ଣଗୋଚର କରାଇପାରୁ। ମାତ୍ର ତାହା ଯଦି ଅନ୍ୟର ଆତ୍ମିକ ଆବଶ୍ୟକତାକୁ ପୂରଣ କରି ନ ପାରେ, ତାହେଲେ ତହିଁରେ କି ଲାଭ? ତେଣୁ ଆସୁ ପ୍ରଥମେ ନିଜର ଜୀବନକୁ ସମୀକ୍ଷା କରୁ ଓ ଈଶ୍ୱରଙ୍କ ଅଭିମତକୁ ବୁଝିବା ନିମନ୍ତେ ଚେଷ୍ଟା କରୁ, ଓ ଅନ୍ୟ ଜୀବନର ଦୋଷ ଦୁର୍ବଳତା ପ୍ରତି ଦୃଷ୍ଟି ନ କରି କିମ୍ବା ତାହାର ସମାଲୋଚନା ନ କରି ବା ତାହାକୁ ଦୋଷାରୋପ ନ କରି ତାହାର ଉଦ୍ଧାର ନିମନ୍ତେ ପ୍ରାର୍ଥନା କରୁ। ତାହାକୁ ସାନ୍ତ୍ୱନାଜନକ ବାକ୍ୟ ଦେଉ, ପ୍ରଭୁ ଯେ ତାହାକୁ ପ୍ରେମ କରୁଅଛନ୍ତି, ପ୍ରଭୁ ଯେ ତାହାକୁ ଉଦ୍ଧାର କରିବା ପାଇଁ ଚାହାନ୍ତି, ଏହି ବାକ୍ୟ ଆମେ ତାହାକୁ ଶୁଣାଉ। କାରଣ ପ୍ରଭୁ କାହାର ବିନାଶ ଚାହାନ୍ତି ନାହିଁ, ପ୍ରଭୁ ପ୍ରତ୍ୟେକଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି। କିନ୍ତୁ ମନୁଷ୍ୟ ନିଜର ସ୍ୱେଚ୍ଛାଚାରିତାରେ କାର୍ଯ୍ୟ କରି ପାପରେ ଜୀବନ ଅତିବାହିତ କରି ସେ ନିଜ ପାଇଁ ବିନାଶ ଘଟାଏ। ମାତ୍ର ଈଶ୍ୱର ଆମମାନଙ୍କୁ ଅନେକ ପରୀକ୍ଷା ମଧ୍ୟ ଦେଇ ଗତି କରିବାକୁ ଦେଇଥାନ୍ତି ଆମମାନଙ୍କର ମଙ୍ଗଳ ସାଧନ ନିମନ୍ତେ, ଯେପରି ଆମମାନଙ୍କର ମଙ୍ଗଳ ଘଟିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ମହତ ଅଭିମତ ଯେପରି ଆମମାନଙ୍କ ଜୀବନରେ ସଫଳ ହୁଏ ଓ ଅନ୍ୟର ଜୀବନରେ ତାହା ଯେପରି ସଫଳ ହେବାକୁ ପାରେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପାଞ୍ଚ ହେଉ ଯାହା କାମେ ଲଗେ, ଛୋଟ ହେଉ ବା ବଡ଼ ହେଉ କାମ।
ପ୍ରିୟ ଶ୍ରୋତା, ଏହି କାର୍ଯ୍ୟକ୍ରମ ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଓ କେଉଁ ବିଷୟଟି ଆପଣଙ୍କ ହୃଦୟକୁ ଅଧିକ ସ୍ପର୍ଶ କରିଛି ତାହା ଲେଖି ଜଣାଇଲେ ଆମେ ବିଶେଷ ଉପକୃତ ହେବୁ। ଯଦି କିଛି ପ୍ରଶ୍ନ ବା ସନ୍ଦେହ ଥାଏ ତାହା ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଆମକୁ ଜଣାନ୍ତୁ। ଆମର ଠିକଣା: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ: odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ, ନମସ୍କାର।
କିଏ ସେହି ମହାଜନତା ସେନାପତି ଯୀଶୁ ସନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ। କେବଳ ଏକ ମୋର ଲାଳସା ସେହି ସୁନ୍ଦର ସ୍ଥାନେ ଠିଆ ହେବା, ମୁଁ ବି ଦିନେ ଠିଆ ହୋଇବି, ପ୍ରିୟ ଯୀଶୁ ମୋତେ ନିଅ, କିଏ ସୁନ୍ଦର ଠିଆ ସ୍ଥାନେ। କିଏ ସେହି ମହା